आकाशवाणी। संवाद पढ़ुछंती आदित्य नारायण दास। मुख्य संवाद, 76वां साधारणतंत्र दिवस अव्यवहित पूर्वरु आजि संध्यारे देशवासीको संबोधन करिबे राष्ट्रपति द्रौपदी मुर्मू। जातीय भोटर दिवस पालन परिप्रेक्षीरे जनसाधारणको शुभेच्छा जणैले प्रधानमंत्री। आसंता कालिठारु चीन को दुईदिनिया गस्तरे जिबे वैदेशिक सचिव। मुंबई आतंकवादी आक्रमण में संश्लिष्ट ताहोर राणा को भारत प्रत्यार्पण पर अनुमति प्रदान कले आमेरिकार सर्वोच्च अदालत। एवं हॉकी इंडिया लीग्र पुरुष वर्ग में आज तमिलनाडु ड्रैगन्स और टीम गोनासिका मध्य मुकाबला होगा। हैदराबाद तूफान्स और यूपी रुद्रास परस्पर को भेटे। विस्तृत संवाद, 76वां साधारणतंत्र दिवस अव्यवहित पूर्वरु आज राष्ट्रपति द्रौपदी मुर्मू देशवासी को संबोधन करिबे। राष्ट्रपति अभिभाषण संध्या 7:00 आकाशवाणी समस्त जातीय नेटवर्क और दूरदर्शन समस्त चैनल रे प्रथमे हिंदी एवं परे परे इंग्राजी रे प्रसारण हेबो। दूरदर्शन रे हिंदी और इंग्राजी भाषा रे अभिभाषण प्रसारण पर आंचलिक चैनल गुड़िक द्वारा आंचलिक भाषा रे प्रसारण करा जिवो। राष्ट्रपति अभिभाषण रो आंचलिक भाषांतरण आकाशवाणी रो समस्त आंचलिक नेटवर्क रे राति 9:30 रे प्रसारण करा जिवो। राष्ट्रपति अभिभाषण रो सीधा प्रसारण परिप्रेक्षीरे आज जातीय संवाद संध्या 7:15 परिवर्ते राति 8:00 रे प्रसारण करा जिवो। नुआदिल्लीर कर्तव्य पथरे हेबाकु थिबा 76वां साधारणतंत्र दिवस परेडर सीधा प्रसारण आकाशवाणी और दूरदर्शन माध्यम रे प्रसारण करा जिवो। एथिसहित वेब्स ओटीटी प्लाटफर्म रे मध्य एहार सीधा प्रसारण करा जिवो। सूचना और प्रसारण सचिव संजय जाजू कर्तव्य पथठारे एहार प्रस्तुति नहीं गतकाली समीक्षा करिछंती। निरवच्छिन्न प्रसारण को सुनिश्चित करिबा पई समस्ते निष्ठार सह कार्य करुछंती बोली श्री जाजू कहिछंती। एथिपई समस्त प्रकार आनुषंगिक व्यवस्था शेष पर्याय रे पहुंचिछि। प्रसार भारतीर कार्यनिर्वाही अधिकारी गौरव द्विवेदी कहिछंती उच्च गुणवत्ता संपन्न फोटो रिजोल्यूशन को सुनिश्चित करने लक्ष्य स्वतंत्र कैमरा व्यवस्था करा। प्रधानमंत्री नरेंद्र मोदी आज जातीय भोटर दिवस उपलक्षे जनसाधारण को शुभेच्छा जनाई। एक सामाजिक गणमाध्यम पोस्टरे श्री मोदी कहते जे एही दिन भारत गणतंत्र को पालन करने सहित प्रत्येक नागरिक को सेमानंकर भोटदान अधिकार उपरे सचेतन करैबे होची दिवस पालन तात्पर्य। से आहुरी मध्य कहिछंती जे एहा राष्ट्रर भविष्यत कुरु पदेबारे जनसाधारणको अंशग्रहणको गुरुत्वपूर्ण बोली दर्शाउछि। एही परिप्रेक्षीरे दृष्टान्तमूलक प्रयास ग्रहण करिथिबारु प्रधानमंत्री मोदी निर्वाचन आयोगको प्रशंसा करिछंती। श्री मोदी भारतको गणतन्त्रर जननी बोली अभिहित करिथिबा बेले विगत दशन्धिगुडिकरे देशर गणतन्त्र सुदृढ़ और समृद्ध होइछि बोली कहिछंती। मुख्य निर्वाचन कमिशनर राजीव कुमार कहिछंती जातीय भोटर दिवस केवल निर्वाचन कमिशनको प्रतिष्ठाको पालन करिबार अवसर नुहे बरं गणतन्त्रर भावनाको सम्मान देबार एक सुयोग। जातीय भोटर दिवस पालन अवसरें श्री कुमार कहिछंती भारतीय निर्वाचन आयोग देश सेवार 75 वर्ष पूरण करुथिबारु चलित वर्ष एही दिवस विशेष गुरुत्व बहन करिथाय। गत वर्ष लोकसभा निर्वाचन रे 64.6 कोटि मतदाता निजर मताधिकार सब्यस्त करि विश्व रेकर्ड सृष्टि करिबा सह भारतर गणतांत्रिक प्रक्रिया को विश्व दरबार रे प्रतिष्ठित करिछंती। राष्ट्रपति द्रौपदी मुर्मू एवं प्रधानमंत्री नरेन्द्र मोदी नुआदिल्लीर राष्ट्रपति भवन ठारे इंडोनेशियार राष्ट्रपति प्रबो सुबियांटोंकु संबर्धना जणाइछंती। ଏହି ଅବସରରେ ଶ୍ରୀ ସୁବିଆଣ୍ଟୋ କହିଛନ୍ତି ଯେ ଭାରତ ଇଣ୍ଡୋନେସିଆ ମଧ୍ୟରେ ଅତୁଟ ବନ୍ଧୁତ୍ୱ ରହିଛି। ଇଣ୍ଡୋନେସିଆର ସ୍ୱାଧୀନତାକୁ ଭାରତ ପ୍ରଥମ ଦେଶ ଭାବରେ ସ୍ୱୀକୃତି ପ୍ରଦାନ କରିଥିଲା। ସାଧାରଣତନ୍ତ୍ର ଦିବସରେ ଆସନ୍ତାକାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଶ୍ରୀ ସୁବିଆଣ୍ଟୋ ମଧ୍ୟ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସମ୍ମାନ ଜଣାଇଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଆକାଶବାଣୀର ବହୁଚର୍ଚ୍ଚିତ କାର୍ଯ୍ୟକ୍ରମ ସର୍ବଭାଷା କବି ସମ୍ମିଳନୀ ଆଜି ରାତି 10:00 ଆକାଶବାଣୀର ସମସ୍ତ ନେଟୱାର୍କରେ ପ୍ରସାରିତ ହେବ। ଏଥିରେ ଦେଶର ପ୍ରାୟ 400 ଜଣ କବି ଗୋଟିଏ ମଞ୍ଚରେ ଏକାଠି ହୋଇ କବିତା ପାଠ କରିବେ। 1956 ଆରମ୍ଭ ହୋଇଥିବା ସର୍ବଭାଷା କବି ସମ୍ମିଳନୀ ହେଉଛି ସମସ୍ତ ଭାରତୀୟ ଭାଷାର ସମସାମୟିକ କବିତାର ସମନ୍ୱିତ ଉପସ୍ଥାପନା। ଏହି ମଞ୍ଚ ଜରିଆରେ ଜାତୀୟ ଏକତା ଏବଂ ଭାଷାଗତ ସୌହାର୍ଦ୍ଦ୍ୟକୁ ଏକ ସୃଜନଶୀଳ ପରିଚୟ ମିଳିଥାଏ। ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଆସନ୍ତାକାଲିଠାରୁ ଦୁଇଦିନିଆ ଚୀନ୍ ଗସ୍ତରେ ଯିବେ। ନୂଆଦିଲ୍ଲୀଠାରେ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଶ୍ରୀ ମିସ୍ତ୍ରୀ ତାଙ୍କ ଚୀନ୍ ପ୍ରତିପକ୍ଷଙ୍କ ସହିତ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବାଂଲାଦେଶ ସୀମାରେ ବାଡ଼ ଲଗାଇବା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଏଥିପାଇଁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଦୁଇ ଦେଶ ମଧ୍ୟରେ ଅପରାଧିକ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଚୁକ୍ତି ଅନୁଯାୟୀ ଦୁଇ ଦେଶର ସୀମାର ଉଭୟ ପାର୍ଶ୍ୱରେ ବାଡ଼ ଲଗାଯାଉଛି। ଅନ୍ୟ ରାଷ୍ଟ୍ରରେ ଅନୁପ୍ରବେଶକାରୀ ଭାବେ ବସବାସ କରୁଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ରହିଛି। ଉଭୟ ଦେଶ ମଧ୍ୟରେ ବିଭିନ୍ନ ଆହ୍ୱାନର ଗଠନମୂଳକ ସମାଧାନ ନେଇ ସକାରାତ୍ମକ ଆଲୋଚନା ହୋଇଛି ଏବଂ ଏ ଦିଗରେ ଦୁଇ ଦେଶର ସହମତି ରହିଛି ବୋଲି ସେ କହିଛନ୍ତି। ରୁଷ ଏବଂ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତ ଦ୍ୱିପକ୍ଷ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ସର୍ବଦା ନିଜର ଆଭିମୁଖ୍ୟ ସ୍ୱଷ୍ଟ କରିଛି। ଆଲୋଚନା ଏବଂ କୂଟନୈତିକ କଥାବାର୍ତ୍ତା ମାଧ୍ୟମରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଭାରତ ଚାହୁଁଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା ଅନ୍ତର୍ଗତ କ୍ରୋଟାଙ୍କା ସବ୍ଡିଭିଜନର ବଧାନ ଅଞ୍ଚଳରେ ଅଜଣା କାରଣ ଜନିତ ରହସ୍ୟଜନକ ମୃତ୍ୟୁରେ ଆଉ 9 ଜଣ ଆକ୍ରାନ୍ତ ହୋଇଥିବାର ଜଣାପଡ଼ିଛି। ସେମାନଙ୍କୁ ଗତକାଲି ରାଜୌରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ତେବେ ସେମାନଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିଥିବାର ଜଣାପଡ଼ିଛି। ଇତିମଧ୍ୟରେ ଏହି ଅଜଣା ରୋଗର କାରଣ ଜାଣିବା ପାଇଁ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦ୍ୱାରା ଗଠିତ 11 ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଅନୁସନ୍ଧାନ କରୁଛି। ଏହି ଘଟଣାରେ ଏପର୍ଯ୍ୟନ୍ତ 100ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିବାର ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ନିୟୋଜିତ ଆନ୍ତଃ ମନ୍ତ୍ରଣାଳୟର କେନ୍ଦ୍ରୀୟ ଦଳ ପ୍ରଭାବିତ ଅଞ୍ଚଳରେ ରହି ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀର 200ରୁ ଅଧିକ ନମୁନା ସଂଗ୍ରହ କରିଥିଲେ। ସୂଚନାଯୋଗ୍ୟ ଏଥିରେ ଇତିମଧ୍ୟରେ 17 ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଆମେରିକାର ସର୍ବୋଚ୍ଚ ଅଦାଲତ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଦୋଷୀ ତାହୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏଥିସହିତ ତାଙ୍କ ଦଣ୍ଡାଦେଶ ବିରୁଦ୍ଧରେ ଏକ ସମୀକ୍ଷା ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି। ଭାରତ ପାକିସ୍ତାନୀ ବଂଶୋଦ୍ଭବ କାନାଡ଼ାର ବ୍ୟବସାୟୀ ରାଣାଙ୍କୁ ପ୍ରତ୍ୟର୍ପଣ କରିବାକୁ ବାରମ୍ବାର ଦାବି କରିଆସୁଥିଲା। ରାଣା 2008 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାର ଅଭିଯୋଗ ହୋଇଥିବା ବେଳେ ଏଥିରେ 160 ଜଣଙ୍କର ମୃତ୍ୟୁ ହୋଇଥିଲା। ଆକ୍ରମଣର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ପାକିସ୍ତାନୀ ଆମେରିକୀୟ ଆତଙ୍କବାଦୀ ଡେଭିଡ୍ କୋଲମ୍ୟାନ୍ ହେଡ୍ଲିଙ୍କ ସହ ସେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା। 64 ବର୍ଷୀୟ ରାଣାଙ୍କୁ ସମ୍ପ୍ରତି ଲସ୍ ଏଞ୍ଜେଲ୍ସର ମେଟ୍ରୋପଲିଟାନ୍ ଡିଟେନ୍ସନ୍ କେନ୍ଦ୍ରରେ ବନ୍ଦୀ ଭାବେ ରଖାଯାଇଛି। ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳାରେ ଆୟୁଷ ମନ୍ତ୍ରଣାଳୟ ତରଫରୁ ଦେଶ ଏବଂ ବିଦେଶରୁ ଆସିଥିବା ଭକ୍ତ, ଶ୍ରଦ୍ଧାଳୁ ଏବଂ ଦର୍ଶନାର୍ଥୀମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। 121,000 ଶ୍ରଦ୍ଧାଳୁଙ୍କୁ ବର୍ତ୍ତମାନ ସୁଦ୍ଧା ଆୟୁଷ ସ୍ୱାସ୍ଥ୍ୟସେବାର ସୁବିଧା ଦିଆଯାଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ମହାକୁମ୍ଭ ମେଳାରେ 24 ଘଣ୍ଟା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ 80 ଜଣ ଡାକ୍ତରଙ୍କ ସହିତ 20ଟି ଓପିଡି କେନ୍ଦ୍ର ଖୋଲାଯାଇଛି। ଏହି ଓପିଡି କେନ୍ଦ୍ରରେ ସାଧାରଣ ତଥା ଅନ୍ୟାନ୍ୟ ରୋଗର ଚିକିତ୍ସା କରାଯାଉଛି। ମେଳାର ସଙ୍ଗମ ସ୍ଥାନରେ ମୋରାରଜୀ ଦେଶାଇ ଜାତୀୟ ଯୋଗ ଅନୁଷ୍ଠାନ ଦ୍ୱାରା ସକାଳେ ବିଭିନ୍ନ ଯୋଗ ଅଧିବେଶନମାନ କରାଯାଉଛି। ବିଶେଷକରି ଆୟୁଷ ଟିମ୍ ତରଫରୁ ମହାକୁମ୍ଭକୁ ଆସିଥିବା ବରିଷ୍ଠ ଲୋକମାନଙ୍କୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯାଉଛି। ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ଆଜି ସନ୍ଧ୍ୟା 6ଟାରେ ତାମିଲନାଡୁ ଡ୍ରାଗନ୍ସ ଓ ଟିମ୍ ଗୋନାସିକା ମଧ୍ୟରେ ଏବଂ ରାତି 8:15ରେ ହାଇଦ୍ରାବାଦ ତୁଫାନ୍ସ ଓ ୟୁପି ରୁଦ୍ରାସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଆସନ୍ତାକାଲି ରାଞ୍ଚିଠାରେ ଶର୍ମା ହକି କ୍ଲବ୍ ଏବଂ ଓଡ଼ିଶା ୱାରିୟର୍ସ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି20 କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା 7ଟାରେ ମ୍ୟାଚ୍ ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ 5 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ 1-0ରେ ଆଗୁଆ ରହିଛି। ଗତ ବୁଧବାର କୋଲକାତାରେ ଖେଳାଯାଇଥିବା ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ 7 ୱିକେଟ୍ରେ ପରାସ୍ତ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। 76ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜାତୀୟ ଭୋଟର ଦିବସ ପାଳନ ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲିଠାରୁ ଚୀନ୍କୁ 2-ଦିନିଆ ଗସ୍ତରେ ଯିବେ ବୈଦେଶିକ ସଚିବ। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସଂଶ୍ଲିଷ୍ଟ ତାହୁର ରାଣାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଅନୁମତି ପ୍ରଦାନ କଲେ ଆମେରିକାର ସର୍ବୋଚ୍ଚ ଅଦାଲତ ଏବଂ ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ଆଜି ତାମିଲନାଡୁ ଡ୍ରାଗନ୍ସ ଏବଂ ଟିମ୍ ଗୋନାସିକା ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ହାଇଦ୍ରାବାଦ ତୁଫାନ୍ସ ଓ ୟୁପି ରୁଦ୍ରାସ ପରସ୍କରକୁ ଭେଟିବେ। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।